ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେବେ ଉଦ୍ବୋଧନ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକୀକୃତ ପେନ୍ସନ୍ ଯୋଜନା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ମାଓବାଦ କାର୍ଯ୍ୟକଳାପ ବିରୁଦ୍ଧରେ ପଦକ୍ଷେପ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି, କହିଲେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରାଙ୍କର ଆଜିଠାରୁ ଚାରିଦିନିଆ ଭାରତ ଗସ୍ତ। ଏବଂ 15 ବର୍ଷରୁ କମ୍ ଏସୀୟ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ ଏକକ ବାଳିକା ପର୍ଯ୍ୟାୟର ଫାଇନାଲ୍ରେ ପହଞ୍ଚିଲେ ଭାରତର ତନ୍ୱି ପତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 113ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକୀକୃତ ପେନ୍ସନ୍ ଯୋଜନା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି। ସେ କହିଛନ୍ତି ପେନ୍ସନ୍ ଅର୍ଥ ପ୍ରଦାନ 3ଟି ପର୍ଯ୍ୟାୟ ଆଧାରରେ ଦିଆଯିବ। ସର୍ବନିମ୍ନ 25 ବର୍ଷ ଚାକିରି ପରେ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ଶେଷ 12 ମାସ ମଧ୍ୟରେ ପ୍ରଦାନ କରାଯାଇଥିବା ମୂଳ ଦରମାର 50% ପେନ୍ସନ୍ ଆକାରରେ ପ୍ରଦାନ କରାଯିବ। ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ ପରେ ପ୍ରଦାନ କରାଯାଉଥିବା ପେନ୍ସନ୍ର 60% ପରିବାର ପେନ୍ସନ୍ ଆକାରରେ ଦିଆଯିବ। ତେବେ 10 ବର୍ଷ ଚାକିରି କରି ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ଅତି କମ୍ରେ ମାସିକ 10,000 ଟଙ୍କା ଲେଖାଏଁ ପେନ୍ସନ୍ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି। ମୁଦ୍ରାସ୍କୀତି ସୂଚକାଙ୍କ ଭିତ୍ତିରେ ସରକାରଙ୍କ ନିଷ୍ପଭି ଅନୁଯାୟୀ ପେନ୍ସନ୍ ମଧ୍ୟ ଆବଶ୍ୟକ ବୃଦ୍ଧି କରାଯିବ। ସେବା କର୍ମଚାରୀଙ୍କ ଭଳି ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ସର୍ବଭାରତୀୟ ମୂଲ୍ୟ ସୂଚକାଙ୍କ ଆଧାରରେ ମହଙ୍ଗା ଭତ୍ତା ପ୍ରଦାନ କରାଯିବ। ଅବସର ସମୟରେ ଗ୍ରାଚ୍ୟୁଇଟି ସହିତ ଅନ୍ୟାନ୍ୟ ଭତ୍ତା ଏକସଙ୍ଗେ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା 23 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ସୁଫଳ ପାଇବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଏହି ନୂତନ ପେନ୍ସନ୍ ଯୋଜନା ଆସନ୍ତା ବର୍ଷ ଏପ୍ରିଲ୍ 1ରୁ ଲାଗୁ କରାଯିବ। ଶ୍ରୀ ବୈଷ୍ଣବ କହିଛନ୍ତି ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରକୁ ପ୍ରୋହିତ କରିବା ଲକ୍ଷ୍ୟରେ ଅନ୍ୟ କେତେକ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। 3ଟି କେନ୍ଦ୍ରୀୟ ଯୋଜନାକୁ ଏକ ଏକୀକୃତ କେନ୍ଦ୍ରୀୟ ଯୋଜନା ବିଜ୍ଞାନ ଧାରା ଅଧୀନରେ କାର୍ଯ୍ୟକାରୀ କରିବା ସହ ଏଥିପାଇଁ 10,587 କୋଟି ଟଙ୍କା ବ୍ୟୟ ଅଟକଳକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ଯୋଜନାଗୁଡ଼ିକ ହେଉଛି ସଂସ୍ଥାଗତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଦକ୍ଷତା ବିକାଶ, ଗବେଷଣା ବିକାଶ ଏବଂ ଉଦ୍ଭାବନ, ପ୍ରଯୁକ୍ତି ବିକାଶ ଓ ନିୟୋଜନ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଦେଶ ଗଠନରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। କ୍ୟାବିନେଟ୍ ବୈଠକ ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ନୂତନ ପେନ୍ସନ୍ ଯୋଜନା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ପରେ ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିବ। ଏହି ପଦକ୍ଷେପ କର୍ମଚାରୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସୂଚାଉଛି ବୋଲି ସେ କହିଛନ୍ତି। ବିଜ୍ଞାନଧାରା ଯୋଜନା ଦେଶରେ ଉଦ୍ଭାବନ, ଗବେଷଣା, ପରିବେଶ ସୁରକ୍ଷା ଏବଂ ଯୁବବର୍ଗଙ୍କୁ ପ୍ରୋହାହିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ଜଲଗାଓଁ ଏବଂ ରାଜସ୍ଥାନର ଯୋଧପୁର ଗସ୍ତ କରିବେ। ସକାଳେ ସେ ଜଲଗାଓଁରେ ଅନୁଷ୍ଠିତ ଲକ୍ଷପତି ଦିଦି ସମ୍ମିଳନୀରେ ଯୋଗଦେବେ। ସେଠାରେ ସେ 11 ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରି ସମ୍ଭର୍ଦ୍ଧିତ କରିବେ। ଏହି 11 ଲକ୍ଷ ମହିଳା ଏନ୍ଡିଏ ସରକାରଙ୍କ ତୃତୀୟ ପାଳିରେ ଲକ୍ଷପତି ହୋଇପାରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାରା ଦେଶର ଲକ୍ଷପତି ଦିଦିଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭାବ ବିନିମୟ କରିବେ। 48 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ 2,500 କୋଟି ଟଙ୍କାର ଏକ ସ୍ଥାୟୀ ପାଣ୍ଠିର ଶୁଭାରମ୍ଭ କରିବେ। ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ 26 ଲକ୍ଷ ସଦସ୍ୟଙ୍କ ସୁବିଧା ପାଇଁ ସେ 5,000 କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିବେ। ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟପତି ଦିଦି ଯୋଜନା କାର୍ଯ୍ୟକାରୀ ହେବା ପରେ ପ୍ରାୟ 1 କୋଟି ମହିଳା ଲକ୍ଷ୍ୟପତି ହୋଇପାରିଛନ୍ତି। ଦେଶରେ 3 କୋଟି ଲକ୍ଷ୍ୟପତି ଦିଦି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ ରାଜସ୍ଥାନର ଯୋଧପୁରରେ ପହଞ୍ଚବେ। ସେଠାରେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାରେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ଏକ ସଂଗ୍ରହାଳୟକୁ ମଧ୍ୟ ଉନ୍କୋଚନ କରିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀରୁ ମାଓବାଦ କାର୍ଯ୍ୟକଳାପ ବିରୁଦ୍ଧରେ ସରକାରଙ୍କ ପଦକ୍ଷେପ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଛତିଶଗଡ଼ ଗସ୍ତ ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ଆସନ୍ତା 2026 ମାର୍ଚ୍ଚ ସୁଦ୍ଧା ନକ୍ସଲ ସମସ୍ୟାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବାକୁ ଲକ୍ଷ୍ୟ ରଖାଯାଇଛି। ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ଛତିଶଗଡ଼ ସରକାର ଖୁବ୍ ଶୀଘ୍ର ଏକ ନୂଆ ନୀତି ପ୍ରଣୟନ କରିବେ ବୋଲି ଶ୍ରୀ ଶାହା ଏହି ଅବସରରେ ସୂଚନା ଦେଇଛନ୍ତି। ମାଓ ପ୍ରଭାବିତ ଅଞ୍ଚଳରେ ଆଇନ ଶୃଙ୍ଖଳା ସୁରକ୍ଷା ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି। ରାୟପୁରଠାରେ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଗତକାଲି ଆନ୍ତଃରାଜ୍ୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଛତିଶଗଡ଼ ସମେତ 7 ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକ ଯୋଗ ଦେଇଥିଲେ। ଏହି ରାଜ୍ୟଗୁଡ଼ିକ ହେଉଛି ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ମହାରାଷ୍ଟ୍ର। ଛତିଶଗଡ଼କୁ ତିନିଦିନିଆ ଗସ୍ତରେ ଯାଇଥିବା ମନ୍ତ୍ରୀ ଶ୍ରୀ ଶାହା କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଜନସଚେତନତା କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ଛତିଶଗଡ଼ଠାରେ ଆୟୋଜିତ ହେବାକୁ ଥିବା ସମବାୟ ସମ୍ପ୍ରସାରଣ ସମ୍ପର୍କିତ ଏକ ବୈଠକରେ ଶ୍ରୀ ଶାହା ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା ଏକ ଚାରିଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚବେ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଶ୍ରୀ ଭିଏରା ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଥିବା ନବମ ଭାରତ ବ୍ରାଜିଲ୍ ଯୁଗ୍ମ ଆୟୋଗ ବୈଠକରେ ସହ ଅଧ୍ୟକ୍ଷତା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତର G20 ଅଧ୍ୟକ୍ଷତା ସମୟରେ ନିଆଯାଇଥିବା ନିଷ୍ପଭିଗୁଡ଼ିକର କାର୍ଯ୍ୟକାରିତା ନେଇ ଶ୍ରୀ ଭିଏରା ତାଙ୍କ ଗସ୍ତ ସମୟରେ ଆଲୋଚନା କରିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ବ୍ରାଜିଲ୍ ଚଳିତ ବର୍ଷ G20 ରାଷ୍ଟ୍ରଗୋଷ୍ଠୀ ସଂଘର ଅଧ୍ୟକ୍ଷତା କରୁଛି। ଭାରତ ଏବଂ ବ୍ରାଜିଲ୍ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଶ୍ରୀ ଭିଏରାଙ୍କ ଗସ୍ତର ଅନ୍ୟତମ ଉଦ୍ଦେଶ୍ୟ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ନେପାଳ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କର ନିକଟ ସମ୍ପର୍କୀୟଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ। ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ନେପାଳର ତାନାହୁ ଅଞ୍ଚଳରେ ଏକ ବସ୍ ଦୁର୍ଘଟଣାରେ 27 ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିଲା। ଇତିମଧ୍ୟରେ 25 ଜଣଙ୍କର ମୃତ ଶରୀର ଗତକାଲି ମହାରାଷ୍ଟ୍ର ଜଲଗାଓଁଠାରେ ଆସି ପହଞ୍ଚିଛି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଏହି ମୃତଦେହଗୁଡ଼ିକୁ ଅଣାଯାଇଛି। ଜଲଗାଓଁଠାରେ ଆମ୍ଭୁଲାନ୍ସ ଯୋଗେ ମୃତଦେହଗୁଡ଼ିକୁ ସେମାନଙ୍କ ପୈତୃକ ସ୍ଥାନକୁ ନିଆଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ନେପାଳରେ ଚିକିତ୍ସାଧୀନ ଥିବା ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି ବୋଲି ମହାରାଷ୍ଟ୍ର ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ ଆଜି କାଠମାଣ୍ଡୁ ଗସ୍ତରେ ଯାଇ ପରିସ୍ଥିତିର ସମୀକ୍ଷା କରିବା ସହ ଅନ୍ୟ 2 ଜଣଙ୍କର ମୃତ ଶରୀର ଫେରାଇ ଆଣିବାର ବ୍ୟବସ୍ଥା କରିବେ। କୋଲକାତା ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସିବିଆଇ କଲେଜର ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ପଲିଗ୍ରାଫ ଟେଷ୍ଟ କରିଛି। ଶ୍ରୀ ଘୋଷଙ୍କ ସହ ଅନ୍ୟ 7 ଜଣଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ ପାଇଁ ସିବିଆଇ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ 14-ଦିନିଆ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇ ଦେଇଛନ୍ତି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ସିବିଆଇ ତତ୍ତ୍ୱାବଧାନରେ ସେ ରହିବେ ବୋଲି ଜଣାପଡ଼ିଛି। ଚୀନ୍ର ଚେଙ୍ଗଡୁଠାରେ ଚାଲିଥିବା ଏସୀୟ 15 ବର୍ଷରୁ କମ୍ ଏବଂ 17 ବର୍ଷରୁ କମ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତର ତନ୍ୱି ପତ୍ରୀ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ବାଳିକା 15 ବର୍ଷରୁ କମ୍ ଏକକ ବର୍ଗରେ ତନ୍ୱି ସେମିଫାଇନାଲ୍ ପର୍ଯ୍ୟାୟରେ ଥାଇଲାଣ୍ଡର କାଙ୍ଗ କାୟୁ କାକାନିନ୍ଙ୍କୁ 21-19 ଏବଂ 21-10 ପଏଣ୍ଟରେ ପରାସ୍ତ କରିଥିଲେ। ଫାଇନାଲ୍ରେ ତନ୍ୱି ଏବଂ ଭିଏତନାମର ଏନ୍ଗୁଏନ୍ ଥିଥୁ ହୁଏଜେନ୍ଙ୍କ ମଧ୍ୟରେ ମୁକାବିଲା ହେବ। ଅନ୍ୟପକ୍ଷରେ 17 ବର୍ଷରୁ କମ୍ ବାଳକ ଏକକ ବର୍ଗରେ ଭାରତର ଘନ ଦତ୍ତୁ ପରାସ୍ତ ହୋଇଛନ୍ତି। ସେମିଫାଇନାଲ୍ ପର୍ଯ୍ୟାୟରେ ଦତ୍ତୁଙ୍କୁ ଇଣ୍ଡୋନେସିଆର ପ୍ରତିଯୋଗୀ ହରାଇ ଦେଇଛନ୍ତି। ତେବେ ଘନ ଦତ୍ତ ଏହି ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେବେ ଉଦ୍ବୋଧନ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକୀକୃତ ପେନ୍ସନ୍ ଯୋଜନା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ମାଓବାଦ କାର୍ଯ୍ୟକଳାପ ବିରୁଦ୍ଧରେ ପଦକ୍ଷେପ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି କହିଲେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରାଙ୍କ ଆଜିଠାରୁ 4-ଦିନିଆ ଭାରତ ଗସ୍ତ ଏବଂ 15 ବର୍ଷରୁ କମ୍ ଏସୀୟ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ ଏକକ ବାଳିକା ପର୍ଯ୍ୟାୟର ଫାଇନାଲ୍ରେ ପହଞ୍ଚଲେ ଭାରତର ତନ୍ୱି ପତ୍ରୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।